ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲ ରାଇଜେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଛନ୍। ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ମିନି ଷ୍ଟାଡିୟମ୍ଠାରେ ହୋଇଥିବା କାର୍ଯ୍ୟକ୍ରମଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ଯୋଜନାଥି ରାଇଜର ପାଖାପାଖି 60,000 ଗାଁର ବିକାଶ ହେବା। ଗାଁମାନଙ୍କର ଭିତ୍ତିଭୂମିର ବିକାଶ ଲାଗି ବଛରକେ 1,000 କୋଟି ଟଙ୍କା କରି 5 ବଛର ଭିତରେ 5,000 କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ବରଗଡ଼ ଜିଲ୍ଲା ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ୍ଠାରେ ଯୋଜନାର ଜିଲ୍ଲାସ୍ତରୀୟ ଉଦ୍ଘାଟନୀ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ସେନ୍ତା ସୋନପୁର ଟାଉନ୍ହଲ୍ଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମଟି ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ ଅନ୍ୟ ଦାସଙ୍କର ସହିତ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଚାରିଦିନିଆ ଓଡ଼ିଶା ଗସ୍ତଟି ଆସିଥିବା 16 ଅର୍ଥ କମିଶନର ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ ଆର୍ ସଦସ୍ୟମାନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ ରାଜ୍ୟ ପ୍ରମୁଖ ଅଧିକାରୀମାନଙ୍କୁ ଭେଟବାର କାର୍ଯ୍ୟକ୍ରମ ରହିଛି। ଏ ଅବସରରେ ରାଜ୍ୟ ସରକାର କମିଶନଙ୍କଠାରେ ଆଇବା 5 ବଛରର ବିକାଶ ଲାଗି 12,00,000 କୋଟିନୁ ଅଧିକା ଟଙ୍କା ଦାବି ରଖବେ। ଇ ବାବଦେ କିଛିଦିନ ତଳେ ବିଧାନସଭାନ ଗୋଟିଏ ପ୍ରସ୍ତାବ ପାରିତ ହୋଇଛି। ଇତର ସହିତ କମିଶନ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଭିଲ୍ ଭେଟବେ। ଏ ବଛର ଭାରତନ ହେବାରକେ ଥିବା ବିଶ୍ୱ ଅଡିଓ ଭିଜୁଆଲ ଏଣ୍ଟରଟେନମେଣ୍ଟ ସମ୍ମିଳନୀ ୱେବ୍ସ ଲାଗି ରିଲ୍ ବନାବାର ପ୍ରତିଯୋଗିତା ଭିଲ୍ ହେବା। ଏଥିଲାଗି 20 ଦେଶ ଆର୍ ଦେଶ ଭିତରୁ ଏପତକ 3,379 ଜନ ପଞ୍ଜିକୃତ ହୋଇଛନ୍। ପଞ୍ଜିକରଣ ଏଛେନ୍ ଭିଲ୍ ଚାଲିଛେ ଆର୍ ଇଟା 15 ତାରିଖ ତକ୍ ଚାଲ୍ବା। ସେଆଡ଼େ ସରକାର ଦେଶେ କୃତ୍ରିମ ବୁଦ୍ଧିମତା ଏଆଇ କୌଶଲ କେନ୍ଦ୍ର ସ୍ଥାପନା କରବାରକେ ଯାଉଥିବାନୁ ସୂଚନା ଆର୍ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଲାକାଲ ଓପନ୍ ଏଆଇର ସିଇଓ ସ୍ୟାମ୍ ଅଲ୍ଟମେନ୍ଙ୍କୁ ଭେଟିକରି ଜିପିୟୁ ମଡେଲ ଆର୍ ଆପ୍ ତିଆରି କରବାର ବାଗିର ଏଆଇ ଷ୍ଟାକ୍ ବନାବାର ବାବଦ ଆଲୋଚନା କରିଛନ୍। ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଓଏସ୍ଏସ୍ସିଙ୍କ ତରଫ 2,753 ପଦଥି ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଉପରେ ଗଲା 3 ତାରିଖ ଜାରି ହୋଇଥିବା ରହିତାଦେଶକେ ହାଇକୋର୍ଟ ଉଠାଇ ଦେଇଛନ୍। ଆଇବା 7 ତାରିଖ ରାଜ୍ୟ ସରକାରଙ୍କ ତରଫ ଆୟୋଜିତ ହେଉଥିବା ନିଯୁକ୍ତି ମହାମେଲାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତିପତ୍ର ଦେବେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫ କୁହାଯାଇଛି। ଜାତୀୟ କୃମିନାଶକ ଦିବସ ଅବସରରେ ସରକାରଙ୍କ ତରଫ ଆଇବା 10 ତାରିଖ ଦିନ 1-19 ବଛର ଭିତରେ ଥିବା ସବୁ ଛୁଆ ପିଲା ଟୁକେଲ ଆଉ 20-24 ବଛର ବୟସ୍କ ଆସନ୍ନ ପ୍ରସବାମାନଙ୍କୁ ଆଲବେଣ୍ଡାଜୋଲ ବଟିକା ଆର୍ ସିରପ୍ ଅଙ୍ଗନୱାଡ଼ି କେନ୍ଦ୍ର ସରକାରୀ ବେସରକାରୀ ବିଦ୍ୟାଳୟ ଆର୍ ମହାବିଦ୍ୟାଳୟମାନଙ୍କେ ଦିଆଯିବା। ଯେନ୍ମାନେ 10 ତାରିଖ ଦିନ ଇ ବଟିକା ନାଇଁ ଖାଇପାରିଥିବେ ସେମାନଙ୍କୁ ଆଇବା 17 ତାରିଖ ଦିନ ମପଅପ୍ ଦିବସ ଦି ଇ ଉଷୋ ଖାଇବାରକେ ଦିଆଯିବା। ଇ ଉଷୋର କେନ୍ସି ଜଟିଲ ପାର୍ଶ୍ୱ ପ୍ରତିକ୍ରିୟା ନାଇଁଥାଏ। ହେଥିଲାଗି ନିର୍ଦ୍ଧାରିତ ବର୍ଗଥି ଆସୁଥିବା ସମକୁ ଠିକ୍ ସମୟଥି ସରକାରଙ୍କ ତରଫ ଦିଆଯାଉଥିବା ମାହାଲିଆ କୃମିନାଶକ ଉଷୋ ଖୁଆବାରକେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ 10 ତାରିଖ ଦିନ ରାଇଜେ 1,46,00,000 ପିଲା ଟୁକେଲ ଆର୍ 17,07,000 ମହିଲାଙ୍କୁ ଇ ଉଷୋ ଖୁଆଯିବା। ଉଚ୍ଚଶିକ୍ଷା ବିଭାଗ ତରଫ ଏନ୍ଏସ୍ଏସ୍ ଶାଖା ଜରିଏ ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ 2025 ଗଲାକାଲ ମୂଲ ହୋଇଛି। କାର୍ଯ୍ୟକ୍ରମ 8 ତାରିଖ ତକ୍ ଚାଲ୍ବା। ଇଥି ରାଜ୍ୟର ପାଖାପାଖି 270 ଜନ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ଓଡ଼ିଶାର ଭିନ୍ ଭିନ୍ ପର୍ଯ୍ୟଟନସ୍ଥଳୀ, ମନ୍ଦିର, ବେଳାଭୂମି, ଐତିହାସିକ ଜାଗା ବୁଲ୍ବାର ସହିତ ଆଗଧାଡ଼ିର ବିଶ୍ୱବିଦ୍ୟାଳୟ ଆର୍ ମହାବିଦ୍ୟାଳୟମାନଙ୍କୁ ବୁଲିଯିବେ ବୋଲି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର କହିଛନ୍ତି। କଟକ ବାରବାଟୀ ଷ୍ଟାଡିୟମ୍ଠାରେ ଆଇବା 9 ତାରିଖ ହେବାରକେ ଥିବା ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଲାଗି ଗଲାକାଲ ଷ୍ଟାଡିୟମ୍ ପାଖେ 4 କାଉଣ୍ଟର୍ନ ଟିକେଟ୍ ବିକ୍ରି ହୋଇଥିଲା। ଦିନେ ଭିତରେ ସବୁ ଟିକେଟ୍ ବିକ୍ରି ହୋଇଯାଇଥିଲା। ସେଆଡ଼େ ଇ ମ୍ୟାଚ୍ ଲାଗି ଦୁଇ ଦଳ ଆଇବାକାଲ ଓଡ଼ିଶା ପହଞ୍ଚବେ ଆର୍ ପରଦିନ ଅଭ୍ୟାସ ମ୍ୟାଚ୍ ହେବା। ଉତ୍ତରାଖଣ୍ଡଠାରେ ଚାଲିଥିବା 38 ନମ୍ବର ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଥି ଓଡ଼ିଶାକେ 2 ରୌପ୍ୟ ପଦକ ମିଳିଛି। ସାଇକେଲ ଚାଲନା 4,000 ମିଟର ଟ୍ରାକ୍ ବର୍ଗଥି ଓଡ଼ିଶାର ମହିଳା ଦଳ ରୌପ୍ୟ ପଦକ ଜିତିଛେ। ସେନ୍ତା ରୋଇଂ ପୁରୁଷ ଡବଲ୍ସଥି ଓଡ଼ିଶାର ପରମିନ୍ଦର ସିଂ ଆର୍ ସତନମ୍ ସିଂ ରୌପ୍ୟ ପଦକ ହାସଲ କରିଛନ୍। ଇତାର ସହିତ ଜାତୀୟ କ୍ରୀଡ଼ାଥି ଓଡ଼ିଶାର ପଦକ ସଂଖ୍ୟା 20 ପହଞ୍ଚିଛି, ଯେନ୍ଥି 5 ସ୍ୱର୍ଣ୍ଣ, 6 ରୌପ୍ୟ ଆର୍ 9 ବ୍ରୋଞ୍ଜ ପଦକ ସାମିଲ ଅଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ମିଳିଥିବା ସୂଚନା ଅନୁସାରେ ଗଲାକାଲି 10 ସହର ଦିନର ତାପମାତ୍ରା 35 ଡିଗ୍ରୀରୁ ଅଧିକା ଥିଲା। ବଲାଙ୍ଗୀର ଆର୍ ମାଲକାନଗିରି ତାପମାତ୍ରା 36 ଡିଗ୍ରୀ ସେଲ୍ସିୟସ୍ ଥିଲା। ରାଜ୍ୟର ସବୁ ଇଲାକାର ତାତି 30 ଡିଗ୍ରୀରୁ ଅଧିକା ଥିଲା। ପାଣିପାଗ ବିଭାଗର ସୂଚନା ଅନୁସାରେ ଦିନର ଆର୍ ରାତିର ସର୍ବୋଚ୍ଚ ତାପମାତ୍ରାଥି 6-7 ଡିଗ୍ରୀର ଫରକ ରହୁଛି। ଇ ବଛରର ଫେବୃୟାରୀ ମାସର ପହିଲା ହପ୍ତାଥି କୋରାପୁଟ, ଭବାନୀପାଟଣା, ଝାରସୁଗୁଡ଼ାର ତାପମାତ୍ରା 50 ବଛରର ରେକର୍ଡ ଭାଙ୍ଗିଛି। ବିଶ୍ୱ ପାଣିପାଗ ସଂସ୍ଥାର ସୂଚନା ଅନୁସାରେ ଓଡ଼ିଶାନ ଇ ବଛରର ଖରାଦିନେ 70-80 ଦିନ ତକ୍ ଗ୍ରୀଷ୍ମପ୍ରବାହ ଜାରି ରହିବା। ମାର୍ଚ୍ଚ ମାସର 15 ତାରିଖନୁ ଜୁନ୍ ମାସ 15 ତାରିଖ ଭିତରେ ତାତି ଜହ ବଢ଼ବା। এছনের আঞ্চলিক খবর ইন শেষালা আরবলর আঞ্চলিক খবর শুনিপারবে রাতে 7:02 থি জুহার।